ओम शांति। 26/6/2025 प्रातः मुरली मिठे बच्चे एबे तुमको निंदा स्तुति मान अपमान दुख सुख सबकिछि सहन करबाकु हेबो। तुमर सुखर दिन एबे पाखी आसुछि। प्रश्न, बाबा निजर ब्राह्मण संतान मानंकु केउ चेतावनी अर्थात वार्निंग देउछन्ति? उत्तर, पिला माने केबे हेले बाबांको उपरे रुष नाही। जदि बाबांको उपरे रुषिब तेबे सद्गति ठारु मध्य रुषिजीव अर्थात वंचित होइजीव। बाबा वार्निंग देउछन्ति, रुषिला वाला पिला मानंकु बहुत कड़ा दंड मिलिब। परस्पर मध्यरे किंबा ब्राह्मणी अर्थात निमित्त भौणीक उपरे मध्य रुषिबा द्वारा फूल हेबा परिवर्ते कंटा होइजीव, सेथिपाई बहुत बहुत सावधान रुह। गीत, धीरज धर मनवा। ओम शांति। मीठा मीठा सिकिलधे संतान माने गीत शुणिले, तुम मानंकर जन्म जन्मांतर जो दुख रही से सबू दूर होइजीबा दरकार। एही गीतर धाड़ी को शुणी तुम्हें जानुछ एबे आमर दुखर पाठ समाप्त हेउछि एवं सुखर पाठ आरंभ हेउछि। जे संपूर्ण रूपे जानी नहंति से माने कोनोसी ना कोनोसी कथारे दुख निश्चिंत देखी थांति। एठारे बाबांको पाखकु मधुबन आसीबा समय रे मध्य रास्तारे कोनोसी ना कोनोसी प्रकार रो कष्ट अनुभव होइथाय। बाबा बुझी पारुछंति बहुत संतान मानंकु कष्ट हेउथिबो। जेबे तीर्थ यात्रा रे जानती तो केउठी भिड़ होई थाए, वर्षा होई थाए, केबे तूफान मध्य आसी थाए। जिए निष्ठावान भक्त होई थिबे से माने तो कहिबे किछि जाए आसे नाही, आमे भगवान को पाखो को जाउछो। भगवान कर ठारे विश्वास रखी यात्रा को जाई थांती। मनुष्य मानंकर अनेक भगवान रही छंती, जिए दृढ़ मना होई थांती से माने तो कही थांती कौनसी आपत्ति नाही। भल कामरे सर्वदा विघ्न पड़ी थाए, ताहले कौन घर को फेरी जीवा? केही केही मध्य फेरी जाई थांती। केबे विघ्न आसी थाए, केते विघ्न आसी न थाए। बाबा कहुछंती संतान माने एहा मध्य तुम्हारो यात्रा अटे। तुम्हें कहिबो आमे बेहदर बाबांको पाखकु जाउछु। सेही बाबा समस्तंकर दुखहर्ता अटंती। तुम मनरे एही सह निश्चय अछे, आजिकालि देख मधुबन रे केते भीड़ हेउछि। बाबांको चिंता रहुछि, बहुतंको असुविधा मध्य हेउथिबो। तळे मध्य सोहिबाकु पड़िथाय। बाबा चाहूनांति जे पिला माने तळे सुअंतु, किंतु ड्रामा अनुसार भीड़ होई जाउछे। कल्प पूर्वरु मध्य होइथिला, पूणी मध्य हेबो, एथिरे कोनोसी दुख अनुभव करिबा उचित नहे। ए कथा मध्य जानिछ, पढ़िला वाला केही वित्त राजा हेबे, केही पूणी रंक अर्थात साधारण प्रजा मध्य हेबे। कहार उच्च पद कहार पद कम हेबो, किंतु समस्ते सुखी रहिबे। ए कथा मध्य बाबा जानिछंति, केतेक संतान अपरिपक् रहिछंति जेउ माने कि कोनोसी असुविधा सहन करि पारु नाहंति। तांकर किछि असुविधा हेले कहिबे मु तुच्छाटारे एठाकु आसिली, अथवा कहिबे ब्राह्मणी जोर करी नै आसिले। एपरि मध्य अछंति जेउ माने कहि थांति मते ब्राह्मणी अकारण रे आनी हैरान करि देले, संपूर्ण परिचय नाही जे विश्वविद्यालय को आसिछंति। वर्तमान रो पाठ पढ़ा द्वारा केही तो राजा हेबे, केही तो भविष्यत रे रंक अर्थात साधारण प्रजा मध्य हेबे। एठाकार प्रजा एवं राजा एवं सेठाकार प्रजा एवं राजा मध्य रे राति दिनर फरक रहिछे। एठारे राजा एवं प्रजा उभय दुखी अटंति, सेठारे उभय सुखी रहिथांति। एहा तो हेउछि पतित विकारी दुनिया। जदियो कहा पाखरे बहुत धन रहिछे, बाबा बुझाउछंति ए सबु धन संपत्ति माटी रे मिसि जीव, एही शरीर मध्य विनाश होई जीव। आत्मा तो माटी रे मिसु नाही। केते बड़ बड़ साहूकार धनी व्यक्ति अछंति विरला सदृश्य, किंतु सेमानंकु कौन जणा जे वर्तमान एही पुराणा दुनिया बदलुछे। जानिथिले तुरंत आसी जाई थांते। तुमे जानिछो ना एठाकु भगवान आसुछंति, ताहेले कुआडे जीवे? बाबांको बिना कहाकु सदगति मिली पारिबो नाही। जदि केही ऋषि गले तेबे कहिबा सदगतिरु ऋषि गले। एपरि बहुत ऋषिबे एवं तांकर अधोगति हेबो, ଆଶ୍ଚର୍ଯ୍ୟବତ ଶୁଣନ୍ତି, ନିଶ୍ଚୟ ବୁଦ୍ଧି ହୁଅନ୍ତି। କେହି ତ ବୁଝୁଛନ୍ତି ଏହା ବିନା ଆଉ କୌଣସି ରାସ୍ତା ନାହିଁ। ବାବାଙ୍କ ପାଖରୁ ତ ସୁଖ ଏବଂ ଶାନ୍ତିର ସମ୍ପତ୍ତି ମିଳିବ, ଏହାଙ୍କ ବିନା ସୁଖ ଶାନ୍ତି ମିଳିବା ଅସମ୍ଭବ ଅଟେ। ଯେବେ ବହୁତ ଧନ ଥିବ ତେବେ ତ ସୁଖ ମିଳିବ, ଧନରେ ହିଁ ସୁଖ ରହିଥାଏ ନା। ମୂଳ ବତନରେ ତ ଆତ୍ମାମାନେ ଶାନ୍ତିରେ ଥାନ୍ତି। କେହି କହୁଛନ୍ତି ମୋର ପାର୍ଟ ନ ଥିଲେ ମୁଁ ସର୍ବଦା ସେଠାରେ ରହିଥାନ୍ତି, କିନ୍ତୁ ଏପରି କହିଲେ କିଛି ହେବ ନାହିଁ। ପିଲାମାନଙ୍କୁ ବୁଝାଯାଉଛି ଏହା ପୂର୍ବ ପ୍ରସ୍ତୁତ ଖେଳ ଅଟେ। ବହୁତ ଅଛନ୍ତି ଯିଏକି କିଛି ନା କିଛି କାରଣରୁ ସଂଶୟ ବୁଦ୍ଧି ହୋଇ ବାବାଙ୍କ ହାତ ଛାଡ଼ି ଦେଉଛନ୍ତି, ବ୍ରାହ୍ମଣଙ୍କ ଉପରେ ଋଷି ଥାନ୍ତି, ଅଥବା ପରସ୍ପର ମଧ୍ୟରେ ଋଷି ପାଠପଢ଼ା ଛାଡ଼ି ଦେଇଛନ୍ତି। ଏବେ ତୁମେ ଏଠାକୁ ଫୁଲ ହେବା ପାଇଁ ଆସିଛ, ଅନୁଭବ କରୁଛ ବାସ୍ତବରେ ଆମେ କଣ୍ଟାରୁ ଫୁଲ ହେଉଛୁ, ତେଣୁ ଫୁଲ ନିଶ୍ଚୟ ହେବାକୁ ପଡ଼ିବ। କାହାର କିଛି କିଛି ସଂଶୟ ଆସୁଛି, ଅମୁକ ଏପରି କରୁଛି, ଇଏ ଏହିପରି, ସେଥିପାଇଁ ମୁଁ ଆଉ ଆସିବି ନାହିଁ। ବାସ୍ ଋଷି ଯାଇ ଘରେ ବସି ଯାଉଛନ୍ତି। ବାବା କହୁଛନ୍ତି ଆଉ ସମସ୍ତଙ୍କ ଉପରେ ଋଷ, କିନ୍ତୁ ବାବାଙ୍କ ଉପରେ କେବେ ହେଲେ ଋଷ ନାହିଁ। ବାବା ସାବଧାନ କରୁଛନ୍ତି, ଦଣ୍ଡ ବହୁତ କଡ଼ା ଅଟେ। ଗର୍ଭରେ ମଧ୍ୟ ଯେଉଁ ଦଣ୍ଡ ମିଳୁଛି ସେ ସବୁର ସାକ୍ଷାତକାର କରାଉଛନ୍ତି, ସାକ୍ଷାତକାର ବିନା ଦଣ୍ଡ ମିଳିପାରିବ ନାହିଁ। ଏଠିକାର କର୍ମର ମଧ୍ୟ ବହୁତ ସାକ୍ଷାତକାର ହେବ, ବାବା ସାକ୍ଷାତକାର କରାଇବେ। ତୁମେ ପଢ଼ିବା ସମୟରେ ପରସ୍ପର ମଧ୍ୟରେ ଲଢ଼ାଇ ଝଗଡ଼ା କରି ଋଷି ଯାଇ ପାଠପଢ଼ା ଛାଡ଼ି ଦେଉଥିଲ, ତୁମେ ଜାଣିଛ ଆମକୁ ପିତାଙ୍କ ପାଖରୁ ପାଠ ପଢ଼ିବାକୁ ହେବ, ପାଠପଢ଼ା କେବେ ହେଲେ ଛାଡ଼ିବା ଅନୁଚିତ। ତୁମେ ଏଠାରେ ମନୁଷ୍ୟରୁ ଦେବତା ହେବା ପାଇଁ ପାଠ ପଢ଼ୁଛ, ତୁମେ ଏଠାକୁ ସର୍ବଶ୍ରେଷ୍ଠ ବାବାଙ୍କ ସହିତ ମିଶିବାକୁ ଆସିଛ, କେବେ ତ ଅଧିକ ସଂଖ୍ୟାରେ ଆସିଯାଉଛନ୍ତି, ତେଣୁ ଡ୍ରାମା ଅନୁସାରେ ରହିବା ପାଇଁ କିଛି ଅସୁବିଧା ହୋଇଯାଉଛି। ପିଲାମାନଙ୍କ ପାଖକୁ ଅନେକ ତୋଫାନ ଆସୁଛି, ଅମୁକ ଜିନିଷ ମିଳିଲା ନାହିଁ, ଏହା ମିଳିଲାନି, ଏହା ତ କିଛି ବି ନୁହେଁ, ସାଧାରଣ କଥା। ତେବେ ମୃତ୍ୟୁର ସମୟ ଆସିବ, ଅଜ୍ଞାନୀ ମନୁଷ୍ୟ କହିବେ ଆମେ କ'ଣ ଦୋଷ କରିଥିଲୁ ଯାହାକି ନିର୍ଦ୍ଦୋଷରେ ଆମକୁ ମାରୁଛନ୍ତି। ଏ ଶେଷ ସମୟରେ ପାଠକୁ କୁହାଯାଉଛି ରକ୍ତର ଖେଳ, ନିର୍ଦ୍ଦୋଷୀ ହତ୍ୟା। ଅଚାନକ ବମ୍ ପଡ଼ିବ, ବହୁତ ସଂଖ୍ୟାରେ ମରିବେ, ଏହା ନିର୍ଦ୍ଦୋଷୀ ହତ୍ୟା ହେଲା ନା। ଅଜ୍ଞାନୀ ମନୁଷ୍ୟ ଏହିପରି ଚିତ୍କାର କରିବେ, ତୁମେ ବହୁତ ଖୁସି ହେଉଛ କାହିଁକି ନା, ତୁମେ ଜାଣିଛ ଏହି ଦୁନିଆର ବିନାଶ ହେବାକୁ ଯାଉଛି। ଅନେକ ଧର୍ମର ବିନାଶ ନ ହେଲେ ଏକ ସତ୍ ଧର୍ମର ସ୍ଥାପନା କିପରି ହେବ। ସତ୍ୟ ଯୁଗରେ ଏକମାତ୍ର ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା, କାହାକୁ କ'ଣ ଜଣା ଯେ ସତ୍ୟଯୁଗ ଆରମ୍ଭରେ କ'ଣ ଥିଲା। ଏହା ହେଉଛି ପୁରୁଷୋତ୍ତମ ସଙ୍ଗମ ଯୁଗ। ବାବା ଆସିଛନ୍ତି ସମସ୍ତଙ୍କୁ ପୁରୁଷୋତ୍ତମ କରାଇବା ପାଇଁ, ସମସ୍ତଙ୍କର ପିତା ଅଟନ୍ତି ନା। ଡ୍ରାମାକୁ ତୁମେ ଜାଣିଗଲଣି, ସମସ୍ତେ ତ ସତ୍ୟଯୁଗକୁ ଆସିବେ ନାହିଁ, ଏତେ କୋଟି କୋଟି ଆତ୍ମାମାନେ କ'ଣ ସତ୍ୟଯୁଗକୁ ଯିବେ କି, ଏହା ହେଉଛି ବିସ୍ତାରର କଥା। ବହୁତ ମାତା କନ୍ୟା ଅଛନ୍ତି ଯେଉଁମାନେ କିଛି ହେଲେ ବୁଝୁନାହାନ୍ତି, ଭକ୍ତି ମାର୍ଗରେ ପଡ଼ି ରହିଛନ୍ତି, ଜ୍ଞାନ ବୁଦ୍ଧିରେ ରହୁନାହିଁ, ଭକ୍ତିର ଅଭ୍ୟାସ ରହିଛି, କହୁଛନ୍ତି ଭଗବାନ କ'ଣ ନ କରିପାରିବେ, ମୃତ ବ୍ୟକ୍ତିକୁ ଜୀବିତ କରିପାରିବେ। ବାବାଙ୍କ ପାଖକୁ ଆସୁଛନ୍ତି, କହୁଛନ୍ତି ଅମୁକ ବ୍ୟକ୍ତି ମୃତ ବ୍ୟକ୍ତିକୁ ଜୀବିତ କରିପାରିବେ, ତେବେ କ'ଣ ଭଗବାନ ଏହି କାମ କରିପାରିବେ ନାହିଁ। କେହି ଯଦି କିଛି ଭଲ କାମ କଲେ ତେବେ ତାଙ୍କର ମହିମା କରିବାରେ ଲାଗି ପଡ଼ିଥାନ୍ତି, ପୁଣି ତାଙ୍କର ହଜାର ହଜାର ଶିଷ୍ୟ ହୋଇଯିବେ। ତୁମ ପାଖକୁ ବହୁତ କମ୍ ଆସୁଛନ୍ତି, ଭଗବାନ ପଢ଼ାଉଛନ୍ତି ପୁଣି ଏତେ କମ୍ କାହିଁକି, ଏପରି ମଧ୍ୟ ବହୁତ କହୁଛନ୍ତି। ଆରେ ଏଠାରେ ମରିବାକୁ ହେବ, ଅର୍ଥାତ୍ ସବୁକିଛି ତ୍ୟାଗ କରିବାକୁ ହେବ। ସେଠାରେ କର୍ଣ୍ଣରସ ରହିଛି, ବହୁତ ଆକର୍ଷଣୀୟ ଭାବରେ ବସି ଗୀତ ଶୁଣାଉଛନ୍ତି, ଭକ୍ତମାନେ ବସି ଶୁଣୁଛନ୍ତି, ଏଠାରେ କର୍ଣ୍ଣରସର କିଛି କଥା ନାହିଁ। ତୁମକୁ କେବଳ କୁହାଯାଉଛି ଯେ ବାବାଙ୍କୁ ମନେ ପକାଅ, ଗୀତାରେ ମଧ୍ୟ ଏହି ଅକ୍ଷର ଅଛି ମନ୍ମନା ଭବ, ବାବାଙ୍କୁ ମନେ ପକାଇଲେ ବି କର୍ମ ବିନାଶ ହେବ। ବାବା କହୁଛନ୍ତି ଆଚ୍ଛା, ବ୍ରାହ୍ମଣୀ ଠାରୁ ଅଥବା ସେଣ୍ଟରରୁ ଋଷି ଯାଉଛନ୍ତି, ତେବେ ଏହି କାମ ତ କର, ଆଉ ସବୁ ସଙ୍ଗ ଛାଡ଼ି ନିଜକୁ ଆତ୍ମା ଭାବ, ଏକ ବାବାଙ୍କୁ ହିଁ ମନେ ପକାଅ, ବାବା ହିଁ ପତି ତ ପାବନ ଅଟନ୍ତି। କେବଳ ବାବାଙ୍କୁ ମନେ ପକାଇ ଚାଲ, ସ୍ୱଦର୍ଶନ ଚକ୍ର ଘୂରାଅ, ଏତିକି ମନେ ରଖିଲେ ମଧ୍ୟ ସ୍ୱର୍ଗକୁ ନିଶ୍ଚୟ ଆସିବ, ସ୍ୱର୍ଗରେ ଉଚ୍ଚ ପଦ ପୁରୁଷାର୍ଥ ଅନୁସାରେ ମିଳିବ, ସେଥିପାଇଁ ପ୍ରଜା ତିଆରି କରିବାକୁ ହେବ, ନଚେତ ରାଜତ୍ୱ କାହା ଉପରେ କରିବ? ଯିଏ ବହୁତ ପରିଶ୍ରମ କରୁଛନ୍ତି ସେହିମାନେ ହିଁ ଉଚ୍ଚ ପଦ ପାଇବେ, ଉଚ୍ଚ ପଦ ପାଇଁ କେତେ ବୁଦ୍ଧି ଖଟାଉଛନ୍ତି, ପୁରୁଷାର୍ଥ ନ କରି କେହି ରହିପାରିବେ ନାହିଁ। ତୁମେ ଜାଣିଛ ସର୍ବୋଚ୍ଚ ପତି ତପାବନ ହେଉଛନ୍ତି ବାବା। ମନୁଷ୍ୟ ଭଲେ ମହିମା ଗାନ କରୁଛନ୍ତି କିନ୍ତୁ ଅର୍ଥ ବୁଝୁନାହାନ୍ତି। ଭାରତ କେତେ ସମୃଦ୍ଧିଶାଳୀ ଥିଲା, ଭାରତ ହେଉଛି ସ୍ୱର୍ଗ, ୱାଣ୍ଡର ଅଫ୍ ୱାର୍ଲ୍ଡ, ଦୁନିଆର ସପ୍ତାଶ୍ଚର୍ଯ୍ୟ ମାୟାର ଅଟେ। ସାରା ଡ୍ରାମାରେ ଉଚ୍ଚରୁ ଉଚ୍ଚ ହେଉଛି ସ୍ୱର୍ଗ, ନୀଚରୁ ନୀଚ ହେଲା ନର୍କ। ଏବେ ତୁମେ ବାବାଙ୍କର ପାଖକୁ ଆସିଛ, ଜାଣିଛ ପ୍ରିୟ ବାବା କେତେ ଉଚ୍ଚରୁ ଉଚ୍ଚ ନେଇଯାଉଛନ୍ତି, ତାଙ୍କୁ କିଏ ବା ଭୁଲିବ? ଯେଉଁ ସ୍ଥାନକୁ ଗଲେ ମଧ୍ୟ କେବଳ ଗୋଟିଏ କଥା ମନେ ରଖ, ବାବାଙ୍କୁ ମନେ ପକାଅ, ବାବା ହିଁ ଶ୍ରୀମତ ଦେଉଛନ୍ତି ଭଗବାନ ଉବାଚ, ନା କି ବ୍ରହ୍ମା ଭଗବାନ ଉବାଚ। ବେହଦର ବାବା ସନ୍ତାନମାନଙ୍କୁ ପଚାରୁଛନ୍ତି, ପିଲାମାନେ ମୁଁ ତୁମକୁ ଏତେ ଧନବାନ କରିଯାଇଥିଲି, ପୁଣି ତୁମର ଦୁର୍ଗତି କିପରି ହେଲା? କିନ୍ତୁ ପିଲାମାନେ ଏପରି ଶୁଣୁଛନ୍ତି ଯେପରି କିଛି ବୁଝିପାରୁନାହାନ୍ତି। ପିଲାମାନଙ୍କୁ ଟିକେ କଷ୍ଟ ହେଉଛି, ଦୁଃଖ ସୁଖ ନିନ୍ଦା ସ୍ତୁତି ମଧ୍ୟ ସହନ କରିବାକୁ ପଡୁଛି। ଏଠାକାର ମନୁଷ୍ୟମାନଙ୍କୁ ଦେଖ, ପ୍ରାଇମ ମିନିଷ୍ଟରକୁ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ପଥର ମାରିବାକୁ ଡେରି କରୁନାହାନ୍ତି। କହୁଛନ୍ତି ସ୍କୁଲର ପିଲାମାନଙ୍କର ନ୍ୟୁ ବ୍ଲଡ୍ ଅଟେ, ତାଙ୍କର ବହୁତ ମହିମା କରୁଛନ୍ତି, ଭାବୁଛନ୍ତି ଯେ ଏମାନେ ଭବିଷ୍ୟତର ନୂଆ ନାଗରିକ ଅଟନ୍ତି। କିନ୍ତୁ ସେହି ଛାତ୍ରମାନେ ଦୁଃଖଦାୟୀ ହୋଇଯାଉଛନ୍ତି, କଲେଜକୁ ନିଆଁ ଲଗାଇ ଦେଉଛନ୍ତି, ପରସ୍ପରକୁ ଗାଳି ଦେଉଛନ୍ତି। ବାବା ବୁଝାଉଛନ୍ତି ଦୁନିଆରେ କ'ଣ ଅବସ୍ଥା ହୋଇଗଲାଣି। ଡ୍ରାମାର ଅଭିନେତା ହୋଇ ମଧ୍ୟ ଡ୍ରାମାର ଆଦି ମଧ୍ୟ ଅନ୍ତ ଏବଂ ମୁଖ୍ୟ ଅଭିନେତାକୁ ଜାଣିନାହାନ୍ତି, ତେବେ ତାଙ୍କୁ କ'ଣ କୁହାଯିବ? ବଡ଼ରୁ ବଡ଼ କିଏ? ତାଙ୍କର ଜୀବନ କାହାଣୀକୁ ତ ଜାଣିବା ଦରକାର ନା, କିନ୍ତୁ କିଛି ହେଲେ ବି ଜାଣିନାହାନ୍ତି। ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କର ମଧ୍ୟ ପାଠ ରହିଛି, ଧର୍ମସ୍ଥାପକମାନଙ୍କର କ'ଣ ପାଠ ରହିଛି? ମନୁଷ୍ୟମାନେ ତ ଅନ୍ଧବିଶ୍ୱାସରେ ପଡ଼ି ସମସ୍ତଙ୍କୁ ପ୍ରସେପ୍ଟର ଅର୍ଥାତ୍ ଗୁରୁ କରିଦେଉଛନ୍ତି। ଗୁରୁ ତ ସିଏ ଯିଏ ସଦ୍ଗତି କରିଥାନ୍ତି, ସମସ୍ତଙ୍କର ସଦ୍ଗତି ଦାତା ତ ଜଣେ ହିଁ ପରମପିତା ପରମାତ୍ମା ଅଟନ୍ତି, ସେ ପରମ ଗୁରୁ ଅଟନ୍ତି ଏବଂ ଜ୍ଞାନ ମଧ୍ୟ ଦେଉଛନ୍ତି, ତୁମକୁ ପଢ଼ାଉଛନ୍ତି ମଧ୍ୟ। ତାଙ୍କର ପାଠ ହିଁ ଆଶ୍ଚର୍ଯ୍ୟଜନକ ଅଟେ। ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରିବା ସହିତ ଅନ୍ୟ ସବୁ ଧର୍ମକୁ ବିନାଶ ମଧ୍ୟ କରାଉଛନ୍ତି। ଅନ୍ୟମାନେ ତ କେବଳ ଧର୍ମ ସ୍ଥାପନ କରୁଛନ୍ତି, ସ୍ଥାପନା ଏବଂ ବିନାଶ କରାଉଥିବା ଆତ୍ମାକୁ ହିଁ ଗୁରୁ କୁହାଯିବ ନା? ବାବା କହୁଛନ୍ତି ମୁଁ କାଳର କାଳ ଅଟେ, ଗୋଟିଏ ଧର୍ମର ସ୍ଥାପନା ବାକି ସବୁ ଧର୍ମର ବିନାଶ ହୋଇଯିବ, ଅର୍ଥାତ୍ ଏହି ଜ୍ଞାନ ଯଜ୍ଞରେ ସ୍ୱାହା ହୋଇଯିବେ, ପୁଣି ନା କୌଣସି ଲଢ଼ାଇ ଲାଗିବ ନା କୌଣସି ଯଜ୍ଞ ରଚନା ହେବ। ତୁମେ ସାରା ବିଶ୍ୱର ଆଦି ଅନ୍ତକୁ ଜାଣିଛ, ତୁମେ ସାରା ବିଶ୍ୱର ଆଦି ମଧ୍ୟ ଅନ୍ତକୁ ଜାଣିଛ। ଅନ୍ୟମାନେ ତ ସମସ୍ତେ ନେତି ନେତି ଅନ୍ତ ନାହିଁ ବୋଲି କହୁଛନ୍ତି, ତୁମେ କ'ଣ ଏପରି କହିବ କି? ବାବାଙ୍କ ବିନା ଆଉ କେହି ବୁଝାଇ ପାରିବେ ନାହିଁ, ତେଣୁ ତୁମେ ପିଲାମାନେ ବହୁତ ଖୁସି ହେବା ଉଚିତ। କିନ୍ତୁ ମାୟାର ମୁକାବିଲା ଏପରି କିନ୍ତୁ ଯେ ବାବାଙ୍କର ସ୍ମୃତି ମଧ୍ୟ ଭୁଲାଇ ଦେଉଛି। ତୁମମାନଙ୍କୁ ଦୁଃଖ ସୁଖ ମାନ ଅପମାନ ସବୁକିଛି ସହନ କରିବାକୁ ହେବ। ଏମିତି ତ ଏଠାରେ କାହାରିକୁ ଅପମାନ କରାଯାଇନଥାଏ, ଯଦି ସେଭଳି କୌଣସି କଥା ଅଛି ତେବେ ବାବାଙ୍କୁ ଜଣାଇ ଦେବା ଉଚିତ। ସୂଚିତ ନ କଲେ ବହୁତ ବଡ଼ ପାପ ହୋଇଥାଏ, ବାବାଙ୍କୁ ଶୁଣାଇବା ଦ୍ୱାରା ତୁରନ୍ତ ତାଙ୍କୁ ସାବଧାନୀ ମିଳିବ। ଏହି ସର୍ଜନଙ୍କ ପାଖରେ କିଛି ବି ଲୁଚାଇବା ଅନୁଚିତ, ଇଏ ସର୍ବୋଚ୍ଚ ସର୍ଜନ ଅଟନ୍ତି, ଜ୍ଞାନର ଇଞ୍ଜେକ୍ସନ ଏହାକୁ କଜଳ ମଧ୍ୟ କହୁଛନ୍ତି, ଅଞ୍ଜନକୁ ଜ୍ଞାନ ସୁରମା ମଧ୍ୟ କୁହାଯାଏ, ଯାଦୁ ମନ୍ତ୍ର ଆଦିର କୌଣସି କଥା ନାହିଁ। ବାବା କହୁଛନ୍ତି ମୁଁ ଆସିଛି ତୁମକୁ ପତିତର ପବିତ୍ର ହେବାର ଉପାୟ ବତାଇବା ପାଇଁ, ପବିତ୍ର ନ ହେଲେ ଧାରଣା ମଧ୍ୟ ହେବ ନାହିଁ, ଏହି କାମ ବିକାରରୁ ପୁଣି ପାପ ହୋଇଥାଏ, ଏହା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ, ନିଜେ ହିଁ ବିକାରଗ୍ରସ୍ତ ହେଲେ ଅନ୍ୟ କାହାକୁ କହିପାରିବ ନାହିଁ, ତାହା ତ ମହାପାପ ହୋଇଯିବ। ବାବା କାହାଣୀ ମଧ୍ୟ ଶୁଣାଉଛନ୍ତି। ପଣ୍ଡିତ କହିଲେ, ରାମ ରାମ କହିବା ଦ୍ୱାରା ସାଗରରୁ ପାର ହୋଇଯିବ। ମନୁଷ୍ୟ ଭାବୁଛନ୍ତି ପାଣିର ସାଗର ପାର ହୋଇଯିବ। ଯେପରି ଆକାଶର ଅନ୍ତ ନାହିଁ, ସେହିପରି ସାଗରର ମଧ୍ୟ ଅନ୍ତ ପାଇପାରିବ ନାହିଁ। ବ୍ରହ୍ମ ମହତତ୍ତ୍ୱର ମଧ୍ୟ ଅନ୍ତ ନାହିଁ। ଏଠାରେ ମନୁଷ୍ୟମାନେ ଅଛନ୍ତି, ମନୁଷ୍ୟମାନେ ଅନ୍ତ ପାଇବା ପାଇଁ ପୁରୁଷାର୍ଥ କରୁଛନ୍ତି। ସତ୍ୟ ଯୁଗରେ କେହି ଏଭଳି ପୁରୁଷାର୍ଥ କରିବେ ନାହିଁ। ଏଠାରେ କେତେ ଦୂରକୁ ଗଲେ ମଧ୍ୟ ପୁଣି ଫେରି ଆସୁଛନ୍ତି। ଯଦି ପେଟ୍ରୋଲ ନଥିବ ତେବେ ଆସିବେ କିପରି? ଏହା ହେଉଛି ବୈଜ୍ଞାନିକମାନଙ୍କର ଅତି ଅହଂକାର। ଏହାଦ୍ୱାରା ହିଁ ବିନାଶ କରିଦେଉଛନ୍ତି। ଉଡ଼ାଜାହାଜ ଦ୍ୱାରା ସୁଖ ମିଳୁଛି, ପୁଣି ଏହାଦ୍ୱାରା ଅତି ଦୁଃଖ ମଧ୍ୟ ମିଳୁଛି। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ପ୍ରଥମ ପଏଣ୍ଟ। କୌଣସି କାରଣରୁ ପାଠ ପଢ଼ାକୁ ଛାଡ଼ିବାର ନାହିଁ। ଦଣ୍ଡ ବହୁତ କଠୋର, ସେଥିରୁ ରକ୍ଷା ପାଇବା ପାଇଁ ଅନ୍ୟ ସମସ୍ତଙ୍କ ସଙ୍ଗକୁ ଛାଡ଼ି ଏକମାତ୍ର ବାବାଙ୍କୁ ମନେ ପକାଇବାକୁ ହେବ। କେବେ ହେଲେ ରୁଷିବାର ନାହିଁ। 2 ନମ୍ବର ପଏଣ୍ଟ, ଜ୍ଞାନ ରୂପକ ଇଞ୍ଜେକ୍ସନ ଅଥବା ଅଞ୍ଜନ ଏକମାତ୍ର ବାବା ହିଁ ଦେଇଥାନ୍ତି। ସେଥିପାଇଁ ସେହି ଅବିନାଶୀ ସର୍ଜନ ଅର୍ଥାତ୍ ଡକ୍ଟରଙ୍କ ପାଖରେ କୌଣସି କଥା ଲୁଚାଇବାର ନାହିଁ। ବାବାଙ୍କୁ ଶୁଣାଇବା ଦ୍ୱାରା ତୁରନ୍ତ ସାବଧାନୀ ମିଳିଯିବ। ବରଦାନ ଶାରୀରିକ ସୁସ୍ଥତା, ମନର ଖୁସି ଏବଂ ଧନର ସମୃଦ୍ଧି ଦ୍ୱାରା ଶ୍ରେଷ୍ଠ ଭାଗ୍ୟବାନ ହୁଅ। ସଙ୍ଗମ ଯୁଗରେ ସର୍ବଦା ସ୍ୱସ୍ଥିତିରେ ସ୍ଥିତ ରହିବା ଦ୍ୱାରା ଶରୀରର କର୍ମଭୋଗ ମଧ୍ୟ ଶୁଳିରୁ କଣ୍ଟା ହୋଇଥାଏ। ଶରୀରର ରୋଗକୁ ତୁମେମାନେ ଯୋଗରେ ପରିବର୍ତ୍ତନ କରିଦେଉଛ, ସେଥିପାଇଁ ସର୍ବଦା ସ୍ୱାସ୍ଥ୍ୟ ଅର୍ଥାତ୍ ସୁସ୍ଥ ଅଟ। ମନ୍ମନା ଭାବର ସ୍ଥିତିରେ ରହିବା କାରଣରୁ ଖୁସିର ଖଣି ଦ୍ୱାରା ସର୍ବଦା ସମ୍ପନ୍ନ ଅଟ। ସେଥିପାଇଁ ମନର ଖୁସି ମଧ୍ୟ ତୁମକୁ ପ୍ରାପ୍ତ ହେଉଛି ଏବଂ ଜ୍ଞାନ ଧନ ସବୁ ଧନଠାରୁ ଶ୍ରେଷ୍ଠ ଅଟେ। ଜ୍ଞାନ ଧନରେ ସମୃଦ୍ଧ ଆତ୍ମାମାନଙ୍କର ନିକଟରେ ପ୍ରକୃତି ମଧ୍ୟ ସ୍ୱତଃ ହିଁ ଦାସୀ ପାଲଟିଯାଏ ଏବଂ ତୁମର ସର୍ବସମ୍ବନ୍ଧ ମଧ୍ୟ ଜଣଙ୍କ ସାଥିରେ ହିଁ ରହିଛି ଏବଂ ସମ୍ପର୍କ ମଧ୍ୟ ହୋଲି ହଂସ ବ୍ରାହ୍ମଣମାନଙ୍କ ସହିତ ମଧ୍ୟ ରହିଛି। ସେଥିପାଇଁ ଶ୍ରେଷ୍ଠ ଭାଗ୍ୟବାନ ହେବାର ବରଦାନ ସ୍ୱତଃ ହିଁ ପ୍ରାପ୍ତ ଅଟେ। ସ୍ଲୋଗାନ, ଯୋଗ ଏବଂ ସେବାର ସନ୍ତୁଳନ ରଖିବା ହିଁ ଡବଲ ତାଲା ଅଟେ। ଅବ୍ୟକ୍ତ ଇସାରା, ଯେପରି ଅନେକ ଜନ୍ମ ପର୍ଯ୍ୟନ୍ତ ନିଜର ଦେହର ସ୍ୱରୂପର ସ୍ମୃତି ସ୍ୱାଭାବିକ ହୋଇଯାଇଛି, ସେହିପରି ନିଜର ଅସଲି ସ୍ୱରୂପର ସ୍ମୃତିର ଅନୁଭବ କ'ଣ ଅଳ୍ପ କିଛି ସମୟ ମଧ୍ୟ କରିପାରିବ ନାହିଁ? ଯଦି ଏହି ପ୍ରଥମ ପାଠକୁ ସମ୍ପୂର୍ଣ୍ଣ କରିବ ତେବେ ଯାଇ ନିଜର ଆତ୍ମ ଅଭିମାନୀ ସ୍ଥିତି ଦ୍ୱାରା ସର୍ବ ଆତ୍ମାମାନଙ୍କୁ ସାକ୍ଷାତକାର କରାଇବାର ନିମିତ୍ତ ହେବ। ଓମ୍ ଶାନ୍ତି।